आकाशवाणी संवाद पढ़ुछंती प्रज्ञा परिमिता जेना। जनजाति संप्रदायर विकास एवं देशर अभिवृद्धि परस्पर परिपूरक बोली जनजातीय गौरव दिवस समारोह रे कहिले राष्ट्रपति। बिहार मुख्यमंत्री भावे नीतीश कुमार आज दशम थर लागि नेले शपथ। आसंताकालीठारु तीनिदिनिया दक्षिण आफ्रिका गस्तरे जिबे प्रधानमंत्री। नुआदिल्लीरे कलम्बो सुरक्षा सम्मेलनर जातीय सुरक्षा परामर्शदातामानंकर सप्तम बैठक आरंभ। एवं गोआरे आजिठारु आरंभ होउछि अंतर्जातीय चलचित्र महोत्सव। जनजाति संप्रदायर विकास एवं देशर अभिवृद्धि परस्पर परिपूरक बोली राष्ट्रपति द्रौपदी मुर्मू कहिछन्ति। छत्तीसगढ़र अंबिकापुरठारे जनजातीय गौरव दिवस समारोह जोगदेई राष्ट्रपति मुर्मू कहिछन्ति जनजाति संप्रदायर अवदान भारतर समृद्ध ऐतिहासिक अध्याय सृष्टि करिछि। जनजाति संप्रदायर संस्कृति आमर ऐतिह्य एवं परिचय बहन करे, एणु एहार संरक्षण करिबा आमर कर्तव्य बोली राष्ट्रपति कहिछन्ति।
जनजातीय समुदाय का मानसिक स्थिति बहुत ही दृढ़ है, केवल मानसिक नहीं शारीरिक स्थिति भी। इसीलिए हम लोगों को समाज के साथ दूसरे समाज के साथ कदम से कदम आगे बढ़ना होगा। शिक्षा, स्वास्थ्य, जल, जमन, जमीन, जंगल को सुरक्षा देना होगा, उनको बढ़ाना होगा और हम लोगों का संस्कृति को मजबूत करना होगा।
यही अवसर में राष्ट्रपति जनजाति संप्रदायर नेता सम्मानित करते। आदिवासी संप्रदायर उत्थान करितिबा व्यक्तिविशेष एवं स्वाधीनता संग्रामीमानक परिवारगुडीकु मध्य सम्मानित करते। जनजाति गौरव दिवस समारोह लोकनृत्य प्रतियोगितार कृति प्रतियोगीमानक राष्ट्रपति पुरस्कृत करते। कार्यक्रम में छत्तीसगढ़ राज्यपाल रामेन डेका, मुख्यमंत्री विष्णुदेव साय, केन्द्र राष्ट्रमंत्री दुर्गा दास प्रमुख जोगदे। राष्ट्रपति छत्तीसगढ़, तेलंगाना और आंध्रप्रदेश को तीनदिनिया गस्तर द्वितीय पर्यायर आसंताकाल से तेलंगानार सिकंदराबाद स्थित राष्ट्रपति निलाम ठारे भारतीय कला महोत्सव 2025 उद्घाटन करिबे। भारतीय कला महोत्सव द्वितीय संस्करण में गुजरात, महाराष्ट्र, राजस्थान, गोआ, दादरा और नगर हवेली एवं दामन और डीयूर समृद्ध सांस्कृतिक वैभव और पारस्परिक हस्तशिल्प आदि स्थान पाइब। जनता दल संयुक्त जेडीयू मुख्य नीतीश कुमार आज दशम थर लागि बिहार मुख्यमंत्री भाव शपथ ग्रहण करिछन्ति। पटनार ऐतिहासिक गांधी मैदान आयोजित शपथ ग्रहण समारोह में बिहार राज्यपाल नीतीश कुमार को पद और गोपनीयतार शपथ पाठ कराइथिले।
मैं नीतीश कुमार सत्य निष्ठा से प्रतिज्ञान करता हूं, मैं द्वारा स्थापित भारत के संविधान के प्रति सच्ची श्रद्धा और निष्ठा रखूंगा। मैं भारत की प्रभुता और अखंडता अक्षुण रखूंगा। मैं बिहार राज्य के मुख्यमंत्री के रूप में मैं अपने कर्तव्यों का श्रद्धापूर्वक और शुद्ध अंतःकरण से निर्वहन करूंगा।
मुख्यमंत्री नीतीश कुमार समेत 27 जन मंत्री आज शपथ ग्रहण करिछन्ति। बीजेपी नेता सम्राट चौधरी, विजय कुमार सिन्हा, दिलीप जायसवाल, मंगल पांडे, नीतिन नवीन एवं रामकृपाल यादव प्रमुख नीतीश कुमार मंत्रिमंडल मंत्री भाव शपथ ग्रहण करिछन्ति। जेडीयू लेसी सिंह, श्रोआन कुमार, विजेन्द्र प्रसाद यादव, जम्मा खान एवं अशोक चौधरी मंत्री भाव शपथ नहीं। प्रधानमंत्री नरेन्द्र मोदी, बीजेपी शासित राज्यगुड़िकर मुख्यमंत्री शपथ ग्रहण समारोह में अंशग्रहण कर 43 आसन विशिष्ट बिहार विधानसभा निर्वाचन में एनडीए 202 आसन लाभ कर ऐतिहासिक विजय सह पुनर्बार क्षमता दखल कर। प्रधानमंत्री नरेन्द्र मोदी विंशतम G20 नेतृत्व सम्मेलन में जोगदेवा लगे आसंताकालीठारु तीनिदिनिया दक्षिण आफ्रिका गस्तरे जिबे। एहि सम्मेलनी जोहान्सबर्गठारे अनुष्ठित हेब। एथिसहित क्रमागत चतुर्थ थर लागि G20 सम्मेलनी ग्लोबल साउथ्रे आयोजित हेउछि। ए सम्पर्कें वैदेशिक व्यापार मंत्रालय पक्षरु जारी करा एक बिबृतिरे कुहाजैछि सम्मेलनरे प्रधानमंत्री G20 कार्यसूची उपरे भारतर पक्ष रखिबे। सम्मेलनर समस्त तीनोटि जाक अधिवेशनकु श्री मोदी सम्बोधित कार्यसूची रही। एहि सम्मेलनी अवसर में प्रधानमंत्री जोहान्सबर्गठारे सदस्य राष्ट्रगुड़िकर मुख्यमानक सह द्विपक्षीय बैठक करिवार आशा करा जाउछि। एतद्व्यतीत दक्षिण आफ्रिका द्वारा आयोजित भारत ब्राजिल दक्षिण आफ्रिका नेतृत्व बैठक में मध्य प्रधानमंत्री श्री मोदी अंशग्रहण करिवे बोली वैदेशिक व्यापार मंत्रालय कहिछि। आपण माने संवाद सुनछन्ति आकाशवाणीरो। କଲମ୍ବୋ ସୁରକ୍ଷା ସମ୍ମିଳନୀର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କର ସପ୍ତମ ବୈଠକ ଆଜି ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଏଥିରେ ଭାରତର ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତାଙ୍କର ମାଳଦ୍ୱୀପ ମରିସସ୍ ଶ୍ରୀଲଙ୍କା ଏବଂ ବାଂଲାଦେଶ ପ୍ରତିପକ୍ଷ ଯୋଗ ଦେଇଛନ୍ତି। ସିଚେଲ୍ସ ଏହି ସମ୍ମିଳନୀରେ ପର୍ଯ୍ୟବେକ୍ଷକ ରାଷ୍ଟ୍ର ଭାବେ ଯୋଗ ଦେଇଥିବା ବେଳେ ଅତିଥି ରାଷ୍ଟ୍ର ଭାବେ ମାଲେସିଆ ଅଂଶଗ୍ରହଣ କରିଛି। ସମ୍ମିଳନୀକୁ ଉଦ୍ବୋଧନ ଦେଇ ଶ୍ରୀ ଡୋଭାଲ କହିଛନ୍ତି ବ୍ୟାପକ ପରିବର୍ତ୍ତନ ଏବଂ ବିଶ୍ୱ ସୁରକ୍ଷା ପରିବେଶଗତ ଆହ୍ୱାନ ସତ୍ତ୍ୱେ କଲମ୍ବୋ ସୁରକ୍ଷା ସମ୍ମିଳନୀ ଉଲ୍ଲେଖନୀୟ ସଫଳତା ପାଇଛି। ସେ କହିଛନ୍ତି ସମୁଦ୍ର ହେଉଛି ଆମର ବୃହତ୍ତମ ଐତିହ୍ୟ, ଏହା ଅର୍ଥନୈତିକ ପ୍ରଗତିକୁ ତ୍ୱରାନ୍ୱିତ କରିଥାଏ। ଦେଶଗୁଡ଼ିକ ସାମୁଦ୍ରିକ ଓ ଭୌଗୋଳିକ ଦ୍ୱାରା ସଂଯୋଗ ହୋଇଛନ୍ତି। ରାଷ୍ଟ୍ରଗୁଡ଼ିକ ଅଞ୍ଚଳର ସୁସ୍ଥିରତା, ସୁରକ୍ଷା ଏବଂ ନିରାପତ୍ତା ସୁନିଶ୍ଚିତ କରିବା ଲାଗି ଏହି ସମ୍ମିଳନୀର ଗୁରୁଦାୟିତ୍ୱ ରହିଛି। ଏହି ସମ୍ମିଳନୀରେ ସାମୁଦ୍ରିକ ସୁରକ୍ଷା, ସନ୍ତାସବାଦ କାର୍ଯ୍ୟ ଓ ସଂଗଠିତ ଅପରାଧକୁ ପ୍ରତିହତ କରିବା, ସାଇବର ସୁରକ୍ଷା, ବିପର୍ଯ୍ୟୟ ସମୟରେ ମାନବୀୟ ସହାୟତା ଓ ରିଲିଫ୍ ସମେତ 2026 ବର୍ଷ ଲାଗି ରୋଡ୍ ମ୍ୟାପ୍ ଓ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ପରେ ଆଲୋଚନା କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀଠାରେ ଆଗାମୀ କେନ୍ଦ୍ରୀୟ ବଜେଟ୍ 2026-27 ଆର୍ଥିକ ବର୍ଷ ପାଇଁ ପର୍ଯ୍ୟଟନ ଏବଂ ବ୍ୟବହାରିକ କ୍ଷେତ୍ରରୁ ବିଶେଷଜ୍ଞ ଏବଂ ଅଂଶୀଦାରମାନଙ୍କୁ ନେଇ ନବମ ପ୍ରାକ୍ ବଜେଟ୍ ପରାମର୍ଶଦାତା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଅର୍ଥନୈତିକ ବ୍ୟାପାର, ପର୍ଯ୍ୟଟନ ମନ୍ତ୍ରଣାଳୟର ସଚିବ ଏବଂ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ପ୍ରମୁଖ ଯୋଗ ଦେଇଥିଲେ। ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଗତକାଲି ସୂଚନା ପ୍ରଯୁକ୍ତିବିଦ୍ୟା, ବ୍ୟାଙ୍କିଙ୍ଗ, ଅର୍ଥନୈତିକ ସେବା ଏବଂ ବୀମା ନିଗମର ବିଶେଷଜ୍ଞମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଶେଷଜ୍ଞ ଶିଳ୍ପନେତା, ଅର୍ଥନୀତିଜ୍ଞ ଏବଂ ରାଜ୍ୟ ଅଧିକାରୀମାନଙ୍କ ସହ ପ୍ରାକ୍ ବଜେଟ୍ ପରାମର୍ଶଦାତା ବୈଠକ ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 30 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 128ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800117800 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 28 ତାରିଖ ମଧ୍ୟରେ ଦେଇପାରିବେ। ଭାରତ 2024-25 ଆର୍ଥିକ ବର୍ଷରେ 1,54,000 କୋଟି ଟଙ୍କାର ସର୍ବାଧିକ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରି ରେକର୍ଡ ସୃଷ୍ଟି କରିଛି। ପ୍ରତିରକ୍ଷା ରପ୍ତାନୀ ପରିମାଣ 2024-25 ଆର୍ଥିକ ବର୍ଷରେ 23,622 କୋଟି ଟଙ୍କା ରହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି 2013-14 ଆର୍ଥିକ ବର୍ଷରେ ପ୍ରତିରକ୍ଷା ବାବଦ ବଜେଟ୍ ପରିମାଣ 2,53,000 କୋଟି ଟଙ୍କା ଥିବାବେଳେ 2025-26 ଆର୍ଥିକ ବର୍ଷରେ ଏହାର ପରିମାଣ 6,81,000 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଜାତୀୟ ସାମରିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତାର ଫଳସ୍ୱରୂପ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରକୁ ଅଧିକ ବିକଶିତ କରାଯାଇଛି। 2029 ସୁଦ୍ଧା ପ୍ରତିରକ୍ଷା ଉତ୍ପାଦନ ପରିମାଣ 3,00,000 କୋଟି ଟଙ୍କା ଏବଂ ପ୍ରତିରକ୍ଷା ରପ୍ତାନୀ ପରିମାଣ 50,000 କୋଟି ଟଙ୍କାକୁ ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାରଙ୍କର ଲକ୍ଷ୍ୟ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି କହିଛନ୍ତି ଗତ ଦଶନ୍ଧି ମଧ୍ୟରେ ଭାରତ ଆନ୍ତର୍ଜାତିକ ସ୍ତରରେ ସ୍ୱାସ୍ଥ୍ୟ ଗବେଷଣା ଏବଂ ଔଷଧ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଜାତୀୟ ଏକକ ସ୍ୱାସ୍ଥ୍ୟ ସଭା 2025କୁ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଶ୍ରୀ ନଡ୍ଡା କହିଛନ୍ତି ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି, ଦୃଢ଼ ଗବେଷଣା ସାମର୍ଥ୍ୟ ଏବଂ ଷ୍ଟାର୍ଟଅପ୍ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଯୋଗୁଁ ଦେଶ ଆଜି ନବସୃଜନର କେନ୍ଦ୍ରସ୍ଥଳ ଭାବେ ଉଦୀୟମାନ ହୋଇଛି। ଏହି ଜାତୀୟ ଏକକ ସ୍ୱାସ୍ଥ୍ୟ ଅଭିଯାନର ଶୁଭାରମ୍ଭ ଭାରତର ଚିକିତ୍ସା କ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତିର ଜ୍ୱଳନ୍ତ ଉଦାହରଣ ବୋଲି ସେ କହିଛନ୍ତି। 56ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆଇଏଫ୍ଏଫ୍ଆଇ 2025 ଆଜି ଅପରାହ୍ନରେ ଗୋଆରେ ଆରମ୍ଭ ହେଉଛି। ଭାରତର ସିନେମା ଐତିହ୍ୟକୁ ପ୍ରଦର୍ଶନ କରୁଥିବା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏହି ମହୋତ୍ସବର ଶୁଭାରମ୍ଭ ହେବ। 81ଟି ଦେଶର ପ୍ରତିନିଧି ଚଳଚ୍ଚିତ୍ର ନିର୍ମାତା ଏଥିରେ ଅଂଶଗ୍ରହଣ କରିବା ସହ 240ରୁ ଅଧିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। ମୁଖ୍ୟ ସମ୍ବାଦ ପୁଣିଥରେ। ଜନଜାତି ସମ୍ପ୍ରଦାୟର ବିକାଶ ଏବଂ ଦେଶର ଅଭିବୃଦ୍ଧି ପରସ୍କର ପରିପୂରକ ବୋଲି ଜନଜାତୀୟ ଗୌରବ ଦିବସ ସମାରୋହରେ କହିଲେ ରାଷ୍ଟ୍ରପତି। ବିହାର ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ଆଜି 10ମ ଥର ଲାଗି ନେଲେ ଶପଥ। ଆସନ୍ତାକାଲିଠାରୁ 3ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ କଲମ୍ବୋ ସୁରକ୍ଷା ସମ୍ମିଳନୀର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କର ସପ୍ତମ ବୈଠକ ଆରମ୍ଭ। ଏବଂ ଗୋଆରେ ଆଜିଠାରୁ ଆରମ୍ଭ ହେଉଛି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ। ସମ୍ବାଦ ଶେଷ ହେଲା।